ମୁଁ ଭରତ ସାହୁ, 21 ନମ୍ବର ୱାର୍ଡର ଜଣେ ସଭ୍ୟ। ଆମର ଅଭିଯୋଗ ହେଉଛି ଯେ ସବୁ ବସ୍ତି ସର୍ଭେ ହେଲା, ଗୃହ ସର୍ଭେ ହେଲା, କିନ୍ତୁ ଆମର ସାଲିଆ ସାହି 21 ନମ୍ବର ୱାର୍ଡ କାହିଁକି ଆଜି ପର୍ଯ୍ୟନ୍ତ ସର୍ଭେ ହେଇନାହିଁ? ଆପଣ ଟିକେ ବୁଝି ଏହା କିପରି ଶୀଘ୍ର ସର୍ଭେ ହେବାର ବନ୍ଦୋବସ୍ତ କଲେ ଆମେ ବହୁତ ଖୁସି ହେବୁ। କାରଣ ମୁଁ ଜଣେ ସିଫାର ସଭ୍ୟ ଅଟେ, ତେଣୁ ମୁଁ ଅନୁରୋଧ କରୁଛି ଆମର ଏଇ 21 ନମ୍ବର ୱାର୍ଡଟି ସୁଚାରୁ ରୂପେ କାହାର ଘର ନ ଛାଡ଼ି ପ୍ରତ୍ୟେକ ଘର ସର୍ଭେ କଲେ ଆମେ ବହୁତ ଖୁସି ହେବୁ। ମୁଁ ଏତିକି କହି ବିଦାୟ ନେଉଛି, ଆଉ ଏତକ କଲେ ଆମେ ଭାରି ଖୁସି ହେବୁ। ଧନ୍ୟବାଦ।